ओम शांति। आजर सकार महावाक्य 23 जून 2025 मधुर सन्तान मानी तुमर प्रथम पाठ हेउची मो आत्मा शरीर नुहे आत्म अभिमानी होई रहिले बाबांकर याद रहिबो। प्रश्न तुम मानक पाखरे केऊ गुप्त संपत्ति अच्छे जहां मनुष्य मानक पाखरे नाही। उत्तर तुम सन्तान मानू निजर पिता स्वयं भगवान पाठ पढ़ाऊ पाठ पढ़ार मिलुवा खुशी रूपक गुप्त संपत्ति तुम मानते अच्छे तुम्हें मैंने जाच आम जो पाठ पढ़ुचु ता भविष्य अमर लोक उद्दिष्ट यही मृत्यु लोक नुहे। बाबा कहते सका सका उठी प्रातः भ्रमण कर केवल ही प्रथम पाठ को ही स्मृति रे रख तेबे खुशी संपत्ति जमा हो चलिबो। ओम शांति। बाबा पिला पचारुछंती पिला मने आत्मा अभिमानी होई बसिछ निजको आत्मा भावी बसिछ आत्मा मनको परमात्मा बाबा पढ़ाउछंती पिला मनंकर ही स्मृति आसुछे जे आमे देह नुहे आत्मा अटो पिला मन को देही अभिमानी करिबा पाई बापा को मेहनत करिबा को पड़ुचे पिला मने आत्मा अभिमानी होई रहि पारु नहांती घड़ी घड़ी देह अभिमान रे आसी जाउछंती सेति पाई बापा पचारुछंती आत्मा अभिमानी होई रहुच आत्मा अभिमानी हेले ही बापांकर स्मृति आसीबो। जदि देह अभिमानी हेब तेबे लौकिक संबंधी मन पड़े प्रथमे प्रथमे ही शब्द मन रखा पड़े मु आत्मा अटे मो मध्यरे ही 84 जन्मर पाठ भरी हो रही कथा को पक्का करने को हेब मु आत्मा अटे अधाकल्प तुमे देह अभिमानी हो रहीच एबे केवल संगम जुगरे ही तुम संतान मानक आत्मा अभिमानी करा जाउची निज को देह भाविले बापा मने पड़िबे नहीं सेथि पय प्रथमे प्रथमे ही पाठ पक्का कर मु आत्मा बेहोत बापांकर संतान अटे देहर पितांको याद करिबा पय कहाको केबे सिखा जाय नहीं एबे बाबा कहुचंते निजर पारलौकिक पितांको याद कर आत्मा अभिमानी हुओ देह अभिमानी हेबा द्वारा देह सहित थिबा संबंध मने पड़िबो निज को आत्मा भाव एवं बापा को मने पकाओ एही थिरे ही परिश्रम करिबा को होई थाए एक कथा किहे बुझाउछंती आम आत्मा मानंकर पिता जहां को समस्ते मने पकाउछंती बापा आस आसे आम को एही दुखरु मुक्त कर पिला मने जाने चंती एही पाठ पढ़ा द्वारा आमे भविष्य तेरे उच्च पद पाइबो एबे तुमे मने पुरुषोत्तम संगम जुगरे अच्छा मृत्यु लोकरे एबे बिलकुल रहिबार नहीं एही पाठ पढ़ा आमर भविष्य 21 जन्म पाई उद्दिष्ट आमे सत्य जुग अमर लोक निमंते वर्तमान पाठ पढ़ुचु अमर बाबा आमको ज्ञान सुनाउछंती तेनु एठारे जेबे बसुच प्रथमे प्रथमे निज को आत्मा भावी बापा को याद रे रहिले विकर्म विनाश हेब आमे एबे संगम जुगरे अच्छु बापा आमको पुरुषोत्तम कराउछंती कहुछंती मते याद कले तुम्हें मने पुरुषोत्तम होइजिबो मु आसिछि तुम मनंकु मनुष्य रु देवता करिबा पई सत्य जुगरे तुम्हें मने देवता थिलो एबे जानुछो तुम्हें किपरि सीढ़ी रे ओलाइछ आम आत्मारे 84 जन्मर पाठ भरी होइछि दुनिया रे केही हेले जानी नहंती जे भक्ति मार्ग अलग एवं एही ज्ञान मार्ग अलग अटे जे आत्मा मनंकु बाबा पढ़ाउछंती से मने ही केवल जानिछंती आउ केही जानी नहंती एहा हेउछि भविष्यत पई गुप्त संपत्ति तुमे मने अमर लोक को जीवा पई पढ़ुछ मृत्यु लोक पई नुहे एबे बाबा कहुछंती सकाळ उठि चला बुला कर प्रथमे ही पाठ मने पकाओ जे आमे सबु हेउछु आत्मा शरीर नुहे आमर रूहानी बाबा आमको पढ़ाउछंती ଏହି ଦୁଃଖର ଦୁନିଆ ଏବେ ବଦଳିବାର ଅଛି। ସତ୍ୟଯୁଗ ହେଉଛି ସୁଖର ଦୁନିଆ। ତୁମମାନଙ୍କ ବୁଦ୍ଧିରେ ସମସ୍ତ ଜ୍ଞାନ ରହିଛି। ଏହା ହେଉଛି ରୁହାନୀ ଆଧ୍ୟାତ୍ମିକ ଜ୍ଞାନ। ବାପା ଜ୍ଞାନର ସାଗର ଆଧ୍ୟାତ୍ମିକ ପିତା ଅଟନ୍ତି। ସେ ହେଉଛନ୍ତି ଦେହି ଅର୍ଥାତ୍ ଆତ୍ମାର ପିତା। ବାକି ତ ଅନ୍ୟ ସମସ୍ତେ ହେଉଛନ୍ତି ଦେହର ସମ୍ବନ୍ଧୀ। ଏବେ ଦେହର ସମ୍ବନ୍ଧ ତୁଟାଇ ଜଣଙ୍କ ସହିତ ସମ୍ବନ୍ଧ ଯୋଡ଼ିବାକୁ ହେବ। ଗାୟନ ମଧ୍ୟ କରୁଛନ୍ତି ମୋର ଏକମାତ୍ର ଶ୍ରୀ ବାବା, ଦ୍ୱିତୀୟ କେହି ନାହାନ୍ତି। ଆମେ ଏକ ବାବାଙ୍କୁ ହିଁ ୟାଦ କରୁଛୁ, ଦେହକୁ ମଧ୍ୟ ୟାଦ କରୁନାହୁଁ। ଏହି ପୁରୁଣା ଦେହକୁ ତ ନିଶ୍ଚୟ ଛାଡ଼ିବାକୁ ପଡିବ। ଏହି ଜ୍ଞାନ ମଧ୍ୟ ତୁମକୁ ହିଁ ମିଳୁଛି। ଏହି ଶରୀର କିପରି ଛାଡ଼ିବାକୁ ହେବ? ବାବାଙ୍କୁ ୟାଦ କରି କରି ଶରୀର ଛାଡି ଦେବାକୁ ହେବ। ସେଥିପାଇଁ ବାବା କହୁଛନ୍ତି ଦେହି ଅଭିମାନୀ ହୁଅ। ନିଜ ଭିତରେ ସର୍ବଦା ଘଟୁଥାଉ ଅର୍ଥାତ୍ ଏହି କଥାକୁ ଚିନ୍ତନ କର। ବାବା, ବୀଜ ଏବଂ ବୃକ୍ଷକୁ ମନେ ପକାଇବାକୁ ହେବ। ଶାସ୍ତ୍ରରେ ଏହି କଳ୍ପ ବୃକ୍ଷର ମଧ୍ୟ ବୃତ୍ତାନ୍ତ ରହିଛି। ଏହି କଥା ମଧ୍ୟ ପିଲାମାନେ ଜାଣିଛନ୍ତି। ଆମକୁ ଜ୍ଞାନ ସାଗର ବାବା ପଢାଉଛନ୍ତି, କୌଣସି ମନୁଷ୍ୟ ପଢାଉ ନାହାନ୍ତି। ଏହା ବୁଦ୍ଧିରେ ପକ୍କା କରି ନେବା ଉଚିତ। ପଢିବାକୁ ତ ହେବ ନା। ସତ୍ୟ ଯୁଗରେ ମଧ୍ୟ ଦେହଧାରୀ ପଢାଇବେ। ଇଏ କିନ୍ତୁ ଦେହଧାରୀ ନୁହନ୍ତି, ଇଏ କହୁଛନ୍ତି ମୋ ପୁରୁଣା ଦେହର ଆଧାର ନେଇ ତୁମମାନଙ୍କୁ ପଢାଉଛି। କଳ୍ପ କଳ୍ପ ମୁଁ ତୁମମାନଙ୍କୁ ଏହିପରି ପଢାଉଛି, ପୁଣି କଳ୍ପ ପରେ ମଧ୍ୟ ଏହିପରି ପଢାଇବି। ଏବେ ମୋତେ ୟାଦ କଲେ ହିଁ ତୁମମାନଙ୍କର ବିକର୍ମ ବିନାଶ ହେବ। ମୁଁ ହିଁ ପତିତ ପାବନ ଅଟେ, ମୋତେ ହିଁ ସର୍ବଶକ୍ତିମାନ କହୁଛନ୍ତି। କିନ୍ତୁ ମାୟା ମଧ୍ୟ କମ୍ ନୁହେଁ, ସେ ମଧ୍ୟ ଶକ୍ତିମାନ ଅଟେ। କେମିତି ପତନ ମାର୍ଗକୁ ନେଇ ଆସୁଛି ଏବେ ସବୁ କଥା ମନେ ପଡୁଛି ନା। 84 ଚକ୍ରର ମଧ୍ୟ ଗାୟନ ରହିଛି। ଏହା ମନୁଷ୍ୟମାନଙ୍କର ହିଁ କଥା ଅଟେ। ବହୁତ ଲୋକ ପଚାରିଥାନ୍ତି ଯେ ପଶୁମାନଙ୍କର ଗତି କଣ ହେବ। ଆରେ, ଏଠାରେ ପଶୁମାନଙ୍କର କଥା କୁହାଯାଉ ନାହିଁ। ବାପା ମଧ୍ୟ ପିଲାମାନଙ୍କ ସହିତ କଥା ହେଉଛନ୍ତି। ବାହାର ଲୋକେ ତ ବାବାଙ୍କୁ ଜାଣି ହିଁ ନାହାନ୍ତି, ତେଣୁ ସେ କଣ କଥା ହେବେ। କେହି କେହି କହୁଛନ୍ତି ଆମେ ବାବାଙ୍କ ସହିତ ମିଶିବାକୁ ଚାହୁଁଛୁ, କିଛି ହେଲେ ବାବାଙ୍କ ବିଷୟରେ ଜାଣି ନାହାନ୍ତି, କେବଳ ଓଲଟା ସିଧା ପ୍ରଶ୍ନ କରିବେ। 7 ଦିନର କୋର୍ସ କରିବା ପରେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ବୁଝି ନଥାନ୍ତି ଯେ ଇଏ ଆମର ବେହଦର ବାବା ଅଟନ୍ତି। ଯିଏ ପୁରୁଣା ଭକ୍ତ ଓ ବହୁତ ଭକ୍ତି କରିଛନ୍ତି, ତାଙ୍କ ବୁଦ୍ଧିରେ ଜ୍ଞାନର ସବୁ କଥା ଆସିଯାଉଛି। ଭକ୍ତି କମ୍ କରିଥିଲେ ବୁଦ୍ଧିରେ କମ୍ ଜ୍ଞାନ ରହିବ। ତୁମେମାନେ ହେଉଛ ସବୁଠାରୁ ଅଧିକ ପୁରୁଣା ଭକ୍ତ। ଗାୟନ ମଧ୍ୟ ରହିଛି, ଭଗବାନ ଭକ୍ତିର ଫଳ ଦେବାକୁ ଆସିଥାନ୍ତି। କିନ୍ତୁ କାହାକୁ ଏକଥା କଣ ଜଣା ଅଛି କି, ଜ୍ଞାନ ମାର୍ଗ ଏବଂ ଭକ୍ତି ମାର୍ଗ ବିଲକୁଲ ଅଲଗା। ସାରା ଦୁନିଆ ଭକ୍ତି ମାର୍ଗରେ ଅଛି, କୋଟିକରେ ଗୋଟିଏ କେହି ଏ ପାଠ ଆସି ପଢୁଛନ୍ତି। ଏ ଜ୍ଞାନ କେତେ ମଧୁର। 84 ଜନ୍ମର ଚକ୍ରକୁ ମଧ୍ୟ ମନୁଷ୍ୟମାନେ ହିଁ ଜାଣିବେ ନା। ତୁମେମାନେ ଆଗରୁ କିଛି ହେଲେ ଜାଣିନଥିଲ, ଶିବଙ୍କୁ ମଧ୍ୟ ଜାଣିନଥିଲ। ଏତେ ଅଧିକ ସଂଖ୍ୟାରେ ଶିବଙ୍କର ମନ୍ଦିର ରହିଛି, ସମସ୍ତେ ଶିବଙ୍କର ପୂଜା କରିଥାନ୍ତି, ଜଳ ଢାଳିଥାନ୍ତି, ଶିବାୟ ନମଃ ମଧ୍ୟ କହିଥାନ୍ତି। କାହିଁକି ପୂଜା କରୁଛନ୍ତି କିଛି ହେଲେ କାହାକୁ ଜଣା ନାହିଁ। ଲକ୍ଷ୍ମୀ ନାରାୟଣଙ୍କର ପୂଜା କାହିଁକି କରୁଛନ୍ତି, ସେମାନେ କୁଆଡେ ଗଲେ କାହାକୁ କିଛି ହେଲେ ଜଣା ନାହିଁ। ଭାରତବାସୀ ହିଁ ଅଟନ୍ତି ଯିଏକି ନିଜର ପୂଜ୍ୟମାନଙ୍କୁ ବିଲକୁଲ ଜାଣି ନାହାନ୍ତି। ଖ୍ରୀଷ୍ଟିଆନ ମାନେ ଜାଣିଛନ୍ତି ଖ୍ରୀଷ୍ଟ ଅମୁକ ସମ୍ବନ୍ଧରେ ଆସି ଧର୍ମ ସ୍ଥାପନା କରିଥିଲେ, ଶିବ ବାବାଙ୍କୁ କେହି ହେଲେ ବି ଜାଣି ନାହାନ୍ତି। ପତିତ ପାବନ ମଧ୍ୟ ଶିବଙ୍କୁ ହିଁ କୁହାଯାଏ, ସେ ହିଁ ସର୍ବୋଚ୍ଚ ଅଟନ୍ତି ନା। ତାଙ୍କର ସବୁଠାରୁ ଅଧିକ ସେବା କରୁଛନ୍ତି, ସେ ହିଁ ସମସ୍ତଙ୍କର ସଦ୍ଗତିଦାତା ଅଟନ୍ତି। ଦେଖ ତୁମମାନଙ୍କୁ କିପରି ଆସି ପଢାଉଛନ୍ତି। ବାବାଙ୍କୁ ମଧ୍ୟ ଡାକୁଛନ୍ତି ଯେ ଆସି ଆମକୁ ପବିତ୍ର କର। କେତେ ଧୁମଧାମରେ ମନ୍ଦିରରେ ପୂଜା କରୁଛନ୍ତି, କେତେ ପଇସା ଖର୍ଚ୍ଚ ମଧ୍ୟ କରୁଛନ୍ତି। ଶ୍ରୀନାଥ ମନ୍ଦିରକୁ ଏବଂ ଜଗନ୍ନାଥଙ୍କ ମନ୍ଦିରକୁ ଯାଇ ଦେଖ। ଦୁହେଁ ତ ଏକ ହିଁ ଅଟନ୍ତି ନା। ଜଗନ୍ନାଥ ଜଗତନାଥଙ୍କ ପାଖରେ ଅର୍ଣ୍ଣର ହାଣ୍ଡି ଚଢା ଯାଇଥାଏ। ଶ୍ରୀନାଥଙ୍କ ପାଖରେ ତ ବହୁତ ସ୍ୱାଦିଷ୍ଟ ଭୋଗ ତିଆରି କରିଥାନ୍ତି। ଫରକ କାହିଁକି ରହିଛି, କାରଣକୁ ଜାଣିବା ଦରକାର ନା। ଶ୍ରୀନାଥ ଏବଂ ଜଗନ୍ନାଥ ଉଭୟଙ୍କୁ ମଧ୍ୟ କଳା କରିଦେଇଛନ୍ତି, କାରଣ ତ କିଛି ହେଲେ କେହି ବୁଝିନାହାନ୍ତି। ଜଗତନାଥ ଲକ୍ଷ୍ମୀ ନାରାୟଣଙ୍କୁ ହିଁ କୁହାଯିବ ଅଥବା ରାଧାକୃଷ୍ଣଙ୍କୁ କୁହାଯିବ? ରାଧାକୃଷ୍ଣ ଲକ୍ଷ୍ମୀ ନାରାୟଣଙ୍କର ସମ୍ବନ୍ଧ କଣ, ଏକଥା ମଧ୍ୟ କେହି ଜାଣିନାହାନ୍ତି। ଏବେ ତୁମେ ସନ୍ତାନମାନେ ଜାଣୁଛ ଯେ ଆମେ ଦିନେ ପୂଜ୍ୟ ଦେବତା ଥିଲୁ, ପୁଣି ପୂଜାରୀ ହୋଇଛୁ, ଚକ୍ର ଲଗାଇ ଆସିଛୁ, ଏବେ ପୁଣି ଦେବତା ହେବା ପାଇଁ ଆମେ ପଢୁଛୁ। ଏହି ପାଠ କୌଣସି ମନୁଷ୍ୟ ପଢାଉ ନାହାନ୍ତି, ଭଗବାନ ଉପାଜ ବୋଲି କୁହାଯାଏ। ଜ୍ଞାନ ସାଗର ମଧ୍ୟ ଭଗବାନଙ୍କୁ କୁହାଯାଉଛି। ଏଠାରେ ତ ଭକ୍ତିର ସାଗର ବହୁତ ଅଛନ୍ତି, ଯେଉଁମାନେ ପତିତ ପାବନ ଜ୍ଞାନ ସାଗର ବାବାଙ୍କୁ ୟାଦ କରୁଛନ୍ତି। ତୁମେମାନେ ପତିତ ହୋଇଯାଇଛ, ପୁଣି ପବିତ୍ର ନିଶ୍ଚୟ ହେବ। ଏହା ହେଉଛି କେବଳ ପତିତ ମାନଙ୍କର ଦୁନିଆ, ଏହା ସ୍ୱର୍ଗ ନୁହେଁ। ବୈକୁଣ୍ଠ କେଉଁଠି ରହିଛି ଏହା କାହାକୁ ଜଣା ନାହିଁ। କେହି ଦେହ ତ୍ୟାଗ କଲେ କହିଥାନ୍ତି ବୈକୁଣ୍ଠକୁ ଗଲା, ତେବେ ପୁଣି ନର୍କର ଭୋଜନ ଆଦି କାହିଁକି ତାଙ୍କୁ କୁହାଉଛନ୍ତି? ସତ୍ୟ ଯୁଗରେ ତ ବହୁତ ଫଳ ଫୁଲ ଆଦି ଥିବ, ଏଠାରେ କଣ ଅଛି? ଏହା ହେଉଛି ନର୍କ। ଏବେ ତୁମେ ଜାଣୁଛ ବାବାଙ୍କ ଦ୍ୱାରା ଆମେ ସ୍ୱର୍ଗବାସୀ ହେବାର ପୁରୁଷାର୍ଥ କରୁଛୁ, ବର୍ତ୍ତମାନ ପତିତରୁ ପାବନ ହେବାକୁ ହିଁ ପଡିବ। ବାବା ଉପାୟ ତ ବତାଉଛନ୍ତି, କଳ୍ପ କଳ୍ପ ବାବା ହିଁ ରାସ୍ତା ବତାଇଥାନ୍ତି। କେବଳ ମୋତେ ୟାଦ କଲେ ବିକର୍ମ ବିନାଶ ହେବ। ଏବେ ତୁମେ ଜାଣୁଛ ଆମେ ପୁରୁଷୋତ୍ତମ ସଙ୍ଗମ ଯୁଗରେ ଅଛୁ। ତୁମେମାନେ ହିଁ କହୁଛ ବାବା ଆମେ 5000 ବର୍ଷ ପୂର୍ବରୁ ମଧ୍ୟ ଏହିପରି ହୋଇଥିଲୁ। ତୁମେମାନେ ହିଁ ଜାଣିଛ କଳ୍ପ କଳ୍ପ ଏହି ଅମର କଥା ବାପାଙ୍କ ଠାରୁ ଶୁଣୁଛୁ। ଶ୍ରୀ ବାବା ହିଁ ଅମର ନାଥ ଅଟନ୍ତି, ବାକି ଏପରି ନୁହେଁ ଯେ ପାର୍ବତୀକୁ ବସି ଅମର କଥା ଶୁଣାଇଥିଲେ। ତା ହେଉଛି ଭକ୍ତି ମାର୍ଗର କଥା। ଜ୍ଞାନ ଏବଂ ଭକ୍ତିକୁ କେବଳ ତୁମେମାନେ ହିଁ ବୁଝିଛ। କଥାରେ ଅଛି ବ୍ରାହ୍ମଣ ମାନଙ୍କର ଦିନ ପୁଣି ବ୍ରାହ୍ମଣ ମାନଙ୍କର ରାତି। ବାପା ବୁଝାଉଛନ୍ତି ତୁମେମାନେ ବ୍ରାହ୍ମଣ ଅଟ ନା, ଆଦିଦେବ ବି ବ୍ରାହ୍ମଣ ହିଁ ଥିଲେ, ତାଙ୍କୁ ଦେବତା କୁହାଯିବ ନାହିଁ। ଆଦିଦେବଙ୍କ ପାଖକୁ ମଧ୍ୟ ଯାଇଥାନ୍ତି। ଦେବୀମାନଙ୍କର ମଧ୍ୟ କେତେ ପ୍ରକାରର ନାମ ରହିଛି। ତୁମେମାନେ ଈଶ୍ୱରୀୟ ସେବା କରିଥିବାରୁ ତୁମମାନଙ୍କର ଗାୟନ ରହିଛି। ଯେଉଁ ଭାରତ ଦିନେ ନିର୍ବିକାରୀ ଥିଲା ତାହା ପୁଣି ବିକାରୀ ହୋଇଯାଉଛି, ବର୍ତ୍ତମାନ ଏହା ରାବଣ ରାଜ୍ୟ ଅଟେ। ସଙ୍ଗମ ଯୁଗରେ ତୁମେ ସନ୍ତାନମାନେ ଏବେ ପୁରୁଷୋତ୍ତମ ହେଉଛ। ତୁମମାନଙ୍କ ଉପରେ ବୃହସ୍ପତିର ଅବିନାଶୀ ଦଶା ପଡିଛି, ସେଥିପାଇଁ ତୁମେମାନେ ଅମରପୁରୀର ମାଲିକ ହୋଇଯାଉଛ। ବାବା ତୁମମାନଙ୍କୁ ପଢାଉଛନ୍ତି ମନୁଷ୍ୟରୁ ଦେବତା କରାଇବା ପାଇଁ, ସ୍ୱର୍ଗର ମାଲିକ ହେବା ପାଇଁ ବୃହସ୍ପତିର ଦଶା ବସିଛି। ତୁମେମାନେ ସ୍ୱର୍ଗ ଅମରପୁରୀକୁ ନିଶ୍ଚୟ ଯିବ। ବାକି ପାଠପଢାରେ ସ୍ଥିତି ତଳ ଉପର ହୋଇଯାଉଛି, ବାବାଙ୍କ ସ୍ମୃତି ହିଁ ଭୁଲି ଯାଉଛନ୍ତି। ବାପା କହୁଛନ୍ତି ମୋତେ ୟାଦ କର। ଗୀତାରେ ମଧ୍ୟ ରହିଛି ଭଗବାନ ଉପାସ କାମ ମହାଶତ୍ରୁ ଅଟେ। ଗୀତାକୁ ସମସ୍ତେ ତ ପଢୁଛନ୍ତି, କିନ୍ତୁ ବିକାରକୁ କେହି ଜିତୁ ନାହାନ୍ତି। ଭଗବାନ କେବେ କଥା କହିଥିଲେ? 5000 ବର୍ଷ ହୋଇଗଲାଣି, ଏବେ ପୁଣି ଭଗବାନ କହୁଛନ୍ତି କାମ ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ। ଏହା ଆଦି ମଧ୍ୟ ଅନ୍ତ ସମସ୍ତଙ୍କୁ ଦୁଃଖ ଦେଇଥାଏ। ମୁଖ୍ୟ ହେଉଛି କାମ ବିକାରର କଥା, କାମଗ୍ରସ୍ତ ହେବାକୁ ହିଁ ପତିତ କୁହାଯାଉଛି। ଏବେ ଜଣାପଡୁଛି ଏହି ସୃଷ୍ଟି ଚକ୍ର ଘୁରି ଚାଲିଛି, ଆମେ ପତିତ ହେଉଛୁ, ପୁଣି ବାବା ଆସି ଆମକୁ ପବିତ୍ର କରୁଛନ୍ତି। ଡ୍ରାମା ଅନୁସାରେ ବାବା ବାରମ୍ବାର କହୁଛନ୍ତି ଯେ ପ୍ରଥମେ ଭଗବାନ ଅର୍ଥାତ୍ ଅଲ୍ଲଭକୁ ୟାଦ କର ଓ ତାଙ୍କର ଶ୍ରୀମତୀ ଚାଲିବା ଦ୍ୱାରା ତୁମେମାନେ ଶ୍ରେଷ୍ଠ ହୋଇଯିବ। ଏ କଥା ମଧ୍ୟ ତୁମେମାନେ ବୁଝୁଛ ଯେ ଆମେ ପ୍ରଥମେ ଶ୍ରେଷ୍ଠ ଥିଲୁ, ପୁଣି ଭ୍ରଷ୍ଟ ହୋଇଯାଇଛୁ। ଏବେ ପୁଣି ଶ୍ରେଷ୍ଠ ହେବା ପାଇଁ ପୁରୁଷାର୍ଥ କରୁଛୁ। ଦୈବୀ ଗୁଣ ଧାରଣ କରିବାକୁ ହେବ, କାହାକୁ ମଧ୍ୟ ଦୁଃଖ ଦେବା ଅନୁଚିତ। ସମସ୍ତଙ୍କୁ ଏହି ସତ ରାସ୍ତା ବତାଇ ଚାଲ। ବାପା କହୁଛନ୍ତି, ମୋତେ ୟାଦ କର, ତେବେ ପାପ ନାଶ ହୋଇଯିବ। ପତିତ ପାବନ ବୋଲି ତୁମେମାନେ ମୋତେ ହିଁ କହୁଛ ନା? ଏ କଥା କାହାକୁ ଜଣା ନାହିଁ ଯେ ପତିତ ପାବନ କିପରି ଆସି ପବିତ୍ର କରୁଛନ୍ତି। କଳ୍ପ ପୂର୍ବରୁ ମଧ୍ୟ ବାବା ଏକଥା କହିଥିଲେ ଯେ ମାମେ କମ୍ ୟାଦ କର, ଏହା ହେଉଛି ଯୋଗାଗ୍ନି ଯାହାଦ୍ୱାରା ପାପ ଦଗ୍ଧ ହେଉଛି। ଖାଦ ବାହାରେ ଯିବା ଦ୍ୱାରା ଆତ୍ମା ପବିତ୍ର ହୋଇଯାଇଥାଏ। ସୁନାରେ ହିଁ ଖାଦ ପକାଇଥାନ୍ତି, ପୁଣି ଅଳଙ୍କାର ମଧ୍ୟ ସେହିପରି ହୋଇଥାଏ। ଏବେ ତୁମ ସନ୍ତାନମାନଙ୍କୁ ବାବା ବୁଝାଉଛନ୍ତି ଯେ ଆତ୍ମାରେ କିପରି ବିକାରର ଖାଦ ପଡୁଛି, ତାକୁ ବାହାର କରିବାକୁ ହେବ। ବାବାଙ୍କର ମଧ୍ୟ ଡ୍ରାମାରେ ପାର୍ଟ ରହିଛି, ଯାହାଦ୍ୱାରା ତୁମମାନଙ୍କୁ ଆସି ଦେହି ଅଭିମାନ କରାଉଛନ୍ତି। ଆତ୍ମାକୁ ତ ପବିତ୍ର ହେବାକୁ ପଡିବ। ତୁମେମାନେ ଜାଣିଛ, ସତ୍ୟ ଯୁଗରେ ଆମେ ବୈଷ୍ଣବ ଥିଲୁ, ପବିତ୍ର ଗୃହସ୍ଥ ଆଶ୍ରମ ଥିଲା। ଏବେ ଆମେ ପବିତ୍ର ହୋଇ ବିଷ୍ଣୁପୁରୀର ମାଲି ହେଉଛୁ। ତୁମେମାନେ ଡବଲ ବୈଷ୍ଣବ ହେଉଛ। ତୁମେମାନେ ହେଉଛ ସଚ୍ଚା ସଚ୍ଚା ପ୍ରକୃତ ବୈଷ୍ଣବ, ସେମାନେ ହେଉଛନ୍ତି ଭିକାରୀ ବୈଷ୍ଣବ ଧର୍ମର। ତୁମେମାନେ ହେଉଛ ନିର୍ଭିକାରୀ ବୈଷ୍ଣବ ଧର୍ମର। ବର୍ତ୍ତମାନ ପ୍ରଥମେ ତ ବାବାଙ୍କୁ ୟାଦ କରୁଛ, ଏବଂ ତାପରେ ବାବାଙ୍କ ପାଖରେ ଯେଉଁ ଜ୍ଞାନ ରହିଛି ତାହା ତୁମେମାନେ ଧାରଣ କରୁଛ। ତୁମେ ରାଜାମାନଙ୍କର ରାଜା ହେଉଛ। ଦୁନିଆରେ ଅଳ୍ପକାଳ ଗୋଟିଏ ଜନ୍ମ ପାଇଁ ରାଜା ହେଉଛନ୍ତି। ତୁମମାନଙ୍କର ରାଜତ୍ୱ ହେଉଛି ଏକୋଇଶି ପିଢ଼ିର, ଅର୍ଥାତ୍ ସମ୍ପୂର୍ଣ୍ଣ ସମୟ ଅତିକ୍ରମ କରୁଛ। ସେଠାରେ କେବେ ଅକାଳ ମୃତ୍ୟୁ ହୋଇନଥାଏ। ତୁମେମାନେ କାଳ ଉପରେ ବିଜୟ ପ୍ରାପ୍ତ କରୁଛ। ମୃତ୍ୟୁ ହେବାର ସମୟ ନିକଟ ହୋଇଗଲେ ଜାଣିପାରନ୍ତି ଯେ ଏହି ପୁରୁଣା ଶରୀର ଛାଡ଼ି ନୂଆ ଶରୀର ନେବ। ତୁମେମାନଙ୍କୁ ସବୁ କଥାର ସାକ୍ଷାତକାର ହେବ। ତୁମ ମନରେ ଖୁସିର ବାଜା ବାଜୁଛି। ତମ ପ୍ରଧାନ ଶରୀରକୁ ଛାଡ଼ି ସତ ପ୍ରଧାନ ଶରୀର ନେବା, ଏହା ତ ଖୁସିର କଥାର। ସେଠାରେ ପ୍ରାୟତଃ 150 ବର୍ଷ ଆଇ ରହିବ। ଏଠାରେ ତ ଅକାଳ ମୃତ୍ୟୁ ହେଉଛି, କାହିଁକି ନା ମନୁଷ୍ୟମାନେ ଭୋଗୀ ଅଟନ୍ତି। ଯେଉଁ ସନ୍ତାନମାନଙ୍କର ଯୋଗ ଯଥାର୍ଥ ଅଟେ, ସେମାନଙ୍କର ସବୁ କର୍ମେନ୍ଦ୍ରିୟ ଯୋଗ ବଳ ଦ୍ୱାରା ଅଧୀନରେ ରହିବ। ସମ୍ପୂର୍ଣ୍ଣ ରୂପେ ଯୋଗଯୁକ୍ତ ହୋଇ ରହିଲେ କର୍ମେନ୍ଦ୍ରିୟ ଗୁଡିକ ଶୀତଳ ହୋଇଯିବ। ସତ୍ୟ ଯୁଗରେ ତୁମମାନଙ୍କୁ କୌଣସି ବି କର୍ମେନ୍ଦ୍ରିୟ ଧୋକା ଦିଏ ନାହିଁ। କେବେ ଏପରି କହିବେ ନାହିଁ ଯେ କର୍ମେନ୍ଦ୍ରିୟ ବସରେ ନାହିଁ। ତୁମେମାନେ ବହୁତ ଉଚ୍ଚରୁ ଉଚ୍ଚ ପଦ ପାଉଛ। ଏହାକୁ କୁହାଯାଉଛି ବୃହସ୍ପତିର ଅବିନାଶୀ ଦଶା। ବୃକ୍ଷପତି ମନୁଷ୍ୟ ସୃଷ୍ଟିର ବୀଜ ରୂପ ହେଉଛନ୍ତି ବାପା, ବୀଜ ଉପରେ ହିଁ ଅଛନ୍ତି। ତାଙ୍କୁ ମଧ୍ୟ ଉପରବାଲା କହି ୟାଦ କରୁଛନ୍ତି। ଆତ୍ମା ବାବାଙ୍କୁ ମନେ ପକାଉଛି, ତୁମେ ପିଲାମାନେ ଜାଣିଛ, ବେହୋଦର ବାବା ଆମକୁ ପଢ଼ାଉଛନ୍ତି। ସେ ଥରେ ମାତ୍ର ଆସୁଛନ୍ତି ଆମର କଥା ଶୁଣାଇବା ପାଇଁ। ଆମର କଥା କୁହ କିମ୍ବା ସତ୍ୟନାରାୟଣ କଥା କୁହ, ସେ କଥାର ମଧ୍ୟ ଅର୍ଥ କେହି ବୁଝୁନାହାନ୍ତି। ସତ୍ୟନାରାୟଣଙ୍କର କଥା ଦ୍ୱାରା ନରରୁ ନାରାୟଣ ହେଉଛନ୍ତି। ଆମର କଥା ଶୁଣିବା ଦ୍ୱାରା ତୁମେମାନେ ଆମର ହେଉଛ। ବାବା ପ୍ରତ୍ୟେକ କଥା ସ୍ପଷ୍ଟ ଭାବରେ ବୁଝାଉଛନ୍ତି। ଆଚ୍ଛା, ମିଠା ମିଠା ଶିଖିଲେ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର 1, ଯୋଗ ବଳ ଦ୍ୱାରା ନିଜର ସମସ୍ତ କର୍ମେନ୍ଦ୍ରିୟ ମାନଙ୍କୁ ଅଧୀନ କରିବାକୁ ହେବ। ଏକମାତ୍ର ବୃକ୍ଷପତି ବାବାଙ୍କର ସ୍ମୃତିରେ ରହିବାକୁ ପଡିବ। ସଚ୍ଚା ବୈଷ୍ଣବ ଅର୍ଥାତ୍ ପବିତ୍ର ହେବାକୁ ପଡିବ। ନମ୍ବର 2, ସକାଳୁ ସକାଳୁ ଉଠି ପ୍ରଥମ ପାଠକୁ ପକ୍କା କରିବାକୁ ହେବ ଯେ ମୁଁ ଆତ୍ମା ଅଟେ, ମୁଁ ଆତ୍ମା ଶରୀର ନୁହେଁ। ଆମର ଆତ୍ମିକ ପିତା ଆମକୁ ପାଠ ପଢ଼ାଉଛନ୍ତି। ଏହି ଦୁଃଖର ଦୁନିଆ ଏବେ ବଦଳିବାକୁ ଯାଉଛି। ଏହିପରି ଭାବରେ ସର୍ବଦା ବୁଦ୍ଧିରେ ସାରା ଜ୍ଞାନର ସ୍ମରଣ ଚାଲିଥାଉ। ବରଦାନ। ସର୍ବ ସମ୍ପତ୍ତିକୁ କାର୍ଯ୍ୟରେ ଲଗାଇ ପଦ୍ମର ରୋଜଗାର ଜମା କରୁଥିବା ପଦ୍ମ ପଦ୍ମ ଭାଗ୍ୟଶାଳୀ ହୁଅ। ପ୍ରତି ମୁହୂର୍ତ୍ତରେ ପଦ୍ମର ରୋଜଗାର ଜମା କରିବାର ବରଦାନ ଡ୍ରାମାନୁସାରେ ସଙ୍ଗମ ଯୁଗର ସମୟକୁ ପ୍ରାପ୍ତ ହୋଇଛି। ତେଣୁ ଏହିଭଳି ବରଦାନକୁ ନିଜ ପାଇଁ ଜମା କର ଏବଂ ଅନ୍ୟମାନଙ୍କୁ ଦାନ କର। ସେହିପରି ସଂକଳ୍ପ ରୂପୀ ସମ୍ପତ୍ତିକୁ ଜ୍ଞାନ ରୂପକ ସମ୍ପତ୍ତିକୁ ତଥା ସ୍ଥୂଳ ଧନ ରୂପକ ସମ୍ପତ୍ତିକୁ କାର୍ଯ୍ୟରେ ଲଗାଇ ପଦ୍ମର ରୋଜଗାର ଜମା କର। କାହିଁକି ନା ବର୍ତ୍ତମାନ ସମୟରେ ସ୍ଥୂଳ ଧନକୁ ମଧ୍ୟ ଈଶ୍ୱରଙ୍କ ଅର୍ଥେ ସମର୍ପଣ କରିବା ଦ୍ୱାରା ଗୋଟିଏ ନୂଆ ପଇସା ମଧ୍ୟ ଗୋଟିଏ ରତ୍ନ ସହିତ ସମାନ ହୋଇଯାଉଛି। ତେଣୁ ଏହି ସମସ୍ତ ସମ୍ପତ୍ତି ଗୁଡିକୁ ଯଦି ନିଜ ପାଇଁ ବା ସେବା ପାଇଁ କାର୍ଯ୍ୟରେ ଲଗାଇବ ତେବେ ପଦ୍ମ ପଦ୍ମ ଭାଗ୍ୟଶାଳୀ ହୋଇଯିବ। ସ୍ଲୋଗାନ, ଯେଉଁଠାରେ ଆନ୍ତରିକ ସ୍ନେହ ରହିଛି ସେଠାରେ ସମସ୍ତଙ୍କର ସହଯୋଗ ସହଜରେ ପ୍ରାପ୍ତ ହୋଇଥାଏ। ଅବ୍ୟକ୍ତ ଇଶାରା ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ। ଏବେ ତୁମେମାନେ ଏଭଳି ପାରଦର୍ଶୀ ଅର୍ଥାତ୍ ସୂକ୍ଷ୍ମ ଶରୀରଧାରୀ ହୋଇଯାଅ ଯାହାକି ତୁମ ଶରୀର ଭିତରେ ଆତ୍ମା ବିରାଜମାନ ଥିବାର ସମସ୍ତଙ୍କୁ ଦେଖାଯାଉ। ତୁମମାନଙ୍କର ଆତ୍ମିକ ସ୍ୱରୂପ ସ୍ଥିତି ସେମାନଙ୍କୁ ମଧ୍ୟ ଆତ୍ମିକ ସ୍ୱରୂପର ସାକ୍ଷାତକାର କରାଉ। ଏହାକୁ ହିଁ କୁହାଯାଏ ଅଭ୍ୟକ୍ତ ସ୍ଥିତିର ବା ଆତ୍ମିକ ସ୍ଥିତିର ଅନୁଭବ କରାଇବା। ଆଚ୍ଛା, ଓମ୍ ଶାନ୍ତି।